ବିଶ୍ୱ ହାତ ଧୁଆ ଦିବସରେ ମୁଁ ଏ କାଳିଦାସ ଗୋଟିଏ ହ୍ୟାଣ୍ଡିକାପ୍ ବ୍ୟକ୍ତି, ଆମ ହାତରେ ସଦାବେଳେ ଜୀବାଣୁ ଭୂତାଣୁ ଏସବୁ ରୁହନ୍ତି, ଆସ ଆମେ ସବୁ ମିଳିମିଶି ସଦାବେଳେ ସାବୁନରେ ହାତ।
ମୋ ନାଁ ନଳିନୀ ସାହୁ, ମୁଁ ଭରତପୁର କ୍ଲଷ୍ଟର 6 22 ନମ୍ବର ୱାର୍ଡ଼ର SDA କମିଟିର ପ୍ରେସିଡେଣ୍ଟ କହୁଛି। ହାତ ଧୁଆ ଦିବସରେ ମୁଁ କିଛି ଗୀତ ମାଧ୍ୟମରେ ଜଣେଇବି, ତେଣୁ ମୋର ଗୀତଟି କେମିତି ଆପଣଙ୍କୁ ଲାଗିବ ମୁଁ ଜାଣିନି। ଆରମ୍ଭ କରିବାରୁ ପ୍ରଥମେ ପ୍ରଭୁମିଷ୍ଟ ପ୍ରଣାମ ଏବଂ ନମସ୍କାର କରୁଛି। କହିଲେ ଶୁଣିବ ତେବେ ବୁଝିବ, ଏଥର ଆଗେ ହାତ ଧୋଇବା କଥା ଭୁଲିବା ନାହିଁଟି, ତେବେ ସଂକ୍ରମଣ କମିଯିବେ, ଜୀବାଣୁ ନାଶ ଯେ ହେବେ, ନିଜ ହାତ ସଫା ହେଲେ ସୁସ୍ଥ ଯେ ରହିବା ସର୍ବେ। ଏଇଥିରୁ ବୁଝିପାରୁଥିବେ ସ୍ୱଚ୍ଛ ହାତ ମୂଲ୍ୟ କେତେ, ପରିଷ୍କାର ରୁହ ସର୍ବେ, ପରିଷ୍କାର ରୁହ ସର୍ବେ।
ମୁଁ ଲକ୍ଷ୍ମୀ ଗୌଡ଼, 1 ନମ୍ବର 49ରୁ କହୁଛି। ବିଶ୍ୱ ହାତ ଧୁଆ ଦିବସ ଉପଲକ୍ଷେ ମୁଁ କିଛି କହିବାକୁ ଚାହୁଁଅଛି କି ପରିଷ୍କାର ଦେଖାଯାଉଥିବା ହାତରେ ଅନେକ ରୋଗ ଜୀବାଣୁ ରହିଥାନ୍ତି, ଯାହା ଥଣ୍ଡା, ଖାସ, ପେଟ ବ୍ୟଥା ଭଳି ରୋଗ ଏବଂ ଝାଡ଼ା ଭଳି ରୋଗ ସୃଷ୍ଟି କରନ୍ତି। ତେବେ ଆସନ୍ତୁ ଆମେ ମିଳିମିଶି ଶପଥ ନେବା, ସାବୁନରେ ହାତକୁ ସବୁଦିନ ଧୋଇବା। ଖାଦ୍ୟ ରାନ୍ଧିବା ପୂର୍ବରୁ ହାତକୁ ସାବୁନରେ ଭଲ ଭାବେ ଧୋଇବା, ଖାଦ୍ୟ ରାନ୍ଧିବା ପରେ ହାତକୁ ସାବୁନରେ ଭଲ ଭାବେ ଧୋଇବା, ଖାଦ୍ୟ ବାଢ଼ିବା ପୂର୍ବରୁ ହାତକୁ ସାବୁନ ଲଗାଇ ଭଲ ଭାବରେ ଧୋଇବା, ନବଜାତ ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ହାତକୁ ସାବୁନ ଲଗାଇ ଧୋଇବା, ନବଜାତ ଶିଶୁର ସଂସ୍ପର୍ଶରେ ଆସିବା ପୂର୍ବରୁ ହାତକୁ ଭଲ ଭାବରେ ଧୋଇବା, ନବଜାତ ଶିଶୁକୁ ସ୍ପର୍ଶ କରିବା ପୂର୍ବରୁ ହାତକୁ ସାବୁନ ଲଗାଇ ଧୋଇବା, ନାକ ପୋଛିବା କିମ୍ବା ସଫା କରିବା ପରେ ହାତକୁ ସାବୁନ ଲଗାଇ ଧୋଇବା, ପ୍ୟାଡ଼ ବଦଳାଇବା ପରେ ମଧ୍ୟ ସାବୁନ ଲଗାଇ ହାତକୁ ଭଲ ଭାବରେ ଧୋଇବା।